ବୋଲ ଶ୍ରୀମନ୍ ସତ୍ୟନାରାୟଣଙ୍କ ପ୍ରୀତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ଆନନ୍ଦ ଏକ ବାର ହରି ହରି ବୋଲ ଝଙ୍କଡ଼ବାସିନୀ ମା ଶାରଦାଙ୍କ ପ୍ରୀତି ଅର୍ଥେ ବୋଲ ଆନନ୍ଦ ଏକ ବାର ହରି ହରି ବୋଲ ଶ୍ରୀମନ୍ ଶ୍ରୀ ସତ୍ୟନାରାୟଣ ସର୍ବସ୍ମିନି କାଳେ ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ। ବୋଲ ଆନନ୍ଦ ଏକ ବାର ହରି ହରି ବୋଲ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମ ନମ ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା କର୍ତ୍ତବ୍ୟଂ ଠାକୁରେ ପଞ୍ଚଦେବ ନମ ଚୋର 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 ଘୁରି ପଡ଼େ ଗୋପେ କାହିଁ ଗଲା ଧର ଧର ଦିନୁ ଦିନ ଆଉ ଦିନୁ ଦିନ ଆଉ ସହିବା କେତେ ବା ଧତାମି ସେ ଟୋକାର ସର୍ବେ ହୋଇ ପୁଚ୍ଛନ ପ୍ରତିକାର ଆଶାରେ ବହନ ଆଜି ମିଳି ରାଜ ଦାଣ୍ଡ ମିଳି ରାଜ ଦାଣ୍ଡ ହୋଇ ସର୍ବେ ରୁଣ୍ଡ କଥନ ମାନନୀୟ ମାନନୀୟା ସାହିତ୍ୟାନୁରାଗୀ କଳାନୁରାଗୀ ଶ୍ରୋତା ଶ୍ରୋତୃମଣ୍ଡଳୀ ଆପଣମାନଙ୍କ ସମ୍ମୁଖରେ ଆଜି ଦ୍ୱାପର ଯୁଗୀୟ ଠାକୁର କୃଷ୍ଣଙ୍କ ବିଷୟରେ କିଛି କହିବାକୁ ଯାଉଛି। ସଜନ ମଣ୍ଡଳୀ ଲକ୍ଷ୍ୟ ଦେବେ, ପରମ ବ୍ରହ୍ମ ନାରାୟଣ ଦ୍ୱାପର ଯୁଗରେ ଦୁର୍ମିଳ ରାକ୍ଷସର ପୁଅ କଂସ କବଳରୁ ଦେବତା ତଥା ପୃଥିବୀବାସୀଙ୍କୁ ରକ୍ଷା କରିବା ପାଇଁ ଆଜ୍ଞା ମର୍ତ୍ତ୍ୟପୁରରେ ମଥୁରା କଟକରେ ଜନ୍ମଗ୍ରହଣ କରି ଗୋପ କଟକରେ ବାଲ୍ୟଲୀଳା ସମାପନ କରୁଥିଲେ। ବ୍ରଜେ ପ୍ରସିଦ୍ଧ ନବନୀତ ଚୌରଂ ବ୍ରଜାଙ୍ଗନାଂ ଚଦୁକୁଳ ଚୌରଂ ଅନେକ ଜନ୍ମାଳପିତ ପାପ ଚୌରଂ ଚୌରାଗ୍ରଗଣ୍ୟ ପୁରୁଷଂ ନମାମି ମଣ୍ଡଳୀ ଲକ୍ଷ୍ୟ ଦେବେ, ବ୍ରଜପୁରର ପ୍ରସିଦ୍ଧ ସରଲବଣୀ ଚୋର ବ୍ରଜାଙ୍ଗନା ମାନଙ୍କର ପାଲଟା ବସନ ଚୋର ଠାକୁର କୃଷ୍ଣ ଦିନେ ବୃନ୍ଦାବନରୁ ସଖାମାନଙ୍କୁ ସାଥିରେ ନେଇ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ ଆଜ୍ଞା ହଠାତ୍ ନଜର ପଡ଼ିଲା, ସଞ୍ଜ ହୋଇ ଆସୁଛି, ଘରର ଦାଣ୍ଡ ଦୁଆରଟି ଖୋଲା ଅଛି। ଆଜ୍ଞା ଆପଣଙ୍କର ଦ୍ୱିତୀୟ ଭଞ୍ଜ ଗୋଲୋକ ପ୍ରଧାନ ତାଙ୍କର ଇନ୍ଦୁରେଖା କାବ୍ୟରେ ପ୍ରମାଣ ଦିଅନ୍ତି। ସନ୍ଧ୍ୟା ପାଟଳି ମା ବେଗେ ଦିଶି ଗଲା ନଭେ ବାରୁଣୀ ଭାଗେ ସାଧୁ ଜନେ ଆହେ ସାଧୁ ଜନେ ରାବିଲେ ବନ ବିହଗେ ସାଧୁ ଜନେ ଚାଷୀ ମାନେ କଳକା କଳି କରି ନିଡକୁ ଫେରି ଆସୁଛନ୍ତି। ଆଉ ପଣ୍ଡିତ କଣ ହୋଇଛି? କୁମୁଦିନି ମୁଦ ପାଇ ଉଠିଲେ ଗଗନେ ତାରକା ସାଇ ଚକର ଆନନ୍ଦମୟୀ ସାଧୁ ଜନେ ପଶ୍ଚିମ ଆକାଶରେ ସୂର୍ଯ୍ୟ ଡୁବି ଯାଉଛନ୍ତି, ପୂର୍ବାକାଶରେ ପଣ୍ଡିତେ ତାରକା ସାଇ ଅର୍ଥାତ ଚନ୍ଦ୍ରଙ୍କର ଆବିର୍ଭାବ ଘଟିଛି। ଠାକୁର କୃଷ୍ଣ ଡାକୁଛନ୍ତି, ଆରେ ଦାମ ସୁଦାମ ତମେ ମାନେ ଯାଅ ଦେଖି ଆସିବ ସେ ଘରେ କିଏ ଅଛି କି ନାହିଁ। ସଖା ମାନେ ଡାକୁଛନ୍ତି, ଆରେ କାଳିଆ ତୋ କଥାରେ ସେଠିକି ଯାଇ ଆମ ମୁଣ୍ଡରେ ଠେଙ୍ଗା ପାହାଡ ବସିବ, ଆମ ବାପ ମାଙ୍କର ସଂସାର ଭାସିଯିବ। ସୁଧାତୁର ଠାକୁର ଡାକିଲେ, ଦାମ ସୁଦାମ ତମେ ମାନେ ନଗଲ ନାହିଁ, ମୁଁ ଯାଉଛି, ମୋ ପଛେ ପଛେ ସମସ୍ତେ ଆସ। ଠାକୁର କୃଷ୍ଣ ସଖା ମାନଙ୍କୁ ନେଇ ଆଜ୍ଞା ସଦଳ ବଳେ ଗୃହ ମଧ୍ୟରେ ପ୍ରବେଶ କଲେ। ସରଲବଣୀ ଚୋରି କରି ଖାଉଥିବା ବେଳେ ଖଡ଼ ଖଡ଼ ଶବ୍ଦ ଶୁଣି ଆର ପାଖରୁ ଧାଇଁ ଆସିଲା ଗୋପାଳୁଣୀ ଜଣଙ୍କ। ସଖା ମାନେ ସମସ୍ତେ ଯିଏ ଯୁଆଡେ ପଳେଇ ଯାଇଛନ୍ତି। ଗୋପାଳୁଣୀ ପଣ୍ଡିତେ ଚିତ୍କାର କରୁଛି, ଚୋର ପଳେଇ ଗଲା ଧର, ଚୋର ପଳେଇ ଗଲା ଧର, ଚୋର ପଳେଇ ଗଲା ଧର। ହିମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ଏ ଚିତ୍କାରକୁ ଶୁଣି ସାଇ ପଡ଼ିଶା ଲୋକମାନେ ଚୋର ଧରିବାକୁ ଯାଇ ଠାକୁର କୃଷ୍ଣଙ୍କୁ ଅକ୍ଲେଶରେ ଧରି ପକାଇଲେ। ପରସ୍ପର ମଧ୍ୟରେ କଥାବାର୍ତ୍ତା ହଉଛନ୍ତି, ଇଏ ନନ୍ଦ ପୁଅ ଯାହା କଲାଣି ଆମକୁ ଆଉ ଗୋପ କଟକରେ ରଖେଇ ଦବ ନାହିଁ, ତେଣୁ ଆଜ୍ଞା କୃଷ୍ଣଙ୍କୁ ଧରି ନେଇ ଯଶୋମତୀଙ୍କ ନିକଟରେ ପହଞ୍ଚିଗଲେ। କର ପ୍ରତିକାର ନତୁବାମ୍ଭର କୃଷ୍ଣ ପାଇଁ ଆମେ ଆଉ ଗୋପ କଟକରେ ରହିପାରିବୁ ନାହିଁ, ଯାହା ଘରେ ପଶି ସରଲବଣୀ ଚୋରି କରୁଛି ତ ଯାହା ଘରେ ହାଣ୍ଡି ମାଠିଆ ଭାଙ୍ଗୁଛି। ରାଣୀ ଯଶୋମତୀ ଡାକୁଛି, ଭାଇ ଭଉଣୀ ମାନେ ତମେ ମାନେ ଯେଉଁ ଅଭିଯୋଗ କରୁଛ ଏହା କେବେ ମୁଁ ବିଶ୍ୱାସ କରିପାରୁନି, କାରଣ ମୋ ଘରେ ସରଲବଣୀ ଦଧି ଦୁଗ୍ଧ ପଚି ସଢ଼ି ଯାଉଛି। ପ୍ରତିଦିନ ସକାଳୁ ସରଲବଣୀ ଖୁଆଇ ମୁଁ ବୃନ୍ଦାବନକୁ କୃଷ୍ଣଙ୍କୁ ପଠାଉଛି, ତମ ଘରେ ସେ ସରଲବଣୀ ଚୋରି କରୁଛି ବୋଲି ମୁଁ ବିଶ୍ୱାସ କରିପାରୁନି। ଆଜ୍ଞା ପ୍ରଜାମାନେ ଡାକୁଛନ୍ତି, ରାଣୀ ମା ତମେ ପ୍ରଜାମାନଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟକୁ ନ ଦେଖି ପୁଅର ମନକୁ ବଢେଇ ଦଉଛ। ଚମକି ପଡ଼ିଲେ ରାଣୀ ଯଶୋଦା ପ୍ରଜାମାନଙ୍କ କଥାକୁ ଶୁଣି, ପାଇ ପ୍ରଜା ବାକେ ବ୍ୟଥା ଯଶୋମତୀ କାହ୍ନୁ ମାତା ah। ରଜା ମାନଙ୍କର କେହି ପଦ କଥା ରାଣୀ ଯଶୋମତୀକୁ ବଡ ବାଧିଲା, କ୍ରୋଧରେ ଜର୍ଜରିତା ହୋଇ ରାଣୀ ଯଶୋଦା ଭାବୁଛି, ଏ ବାଳୁଙ୍ଗା ଟୋକାଟା ପାଇଁ ନିତିଦିନ ମତେ ବାର ଲୋକଙ୍କ ଠାରୁ ତେର କଥା ଶୁଣିବାକୁ ହେଉଛି। ଆଜି ଏହାର ବିହିତ ପ୍ରତିକାର କରିବି। ତେନ୍ତୁଳି ଛାଟିଆ ଧରି ଯଶୋମତୀ ଯାଇ କୃଷ୍ଣଙ୍କୁ ଡାକୁଛି, କୃଷ୍ଣ ଗୋପବାସୀ ମାନେ ନୀତି ଯୋଉ ଅଭିଯୋଗ ଆସି ତୋ ନାଁରେ କରୁଛନ୍ତି, ଏହା କଣ ସତ୍ୟ? ବାପା, ତୁ ମାଇଟା ସାଙ୍ଗରେ ପ୍ରେମ କରୁଛୁ? ସଖାଙ୍କୁ ତୁ ସାଙ୍ଗ କରି ଏବେ ସଖାଙ୍କୁ ଘରେ ସର ଚୋରିରେ ସଖାଙ୍କୁ ପୁଣି ଭାଙ୍ଗୁ କେତେ କାହା ଦରବ। ରଜା ପୁଅ ବୋଲି ମନେ ଏବେ ରଜା ପୁଅ ବୋଲି ମନେ ଭୟ ନାହିଁ କଦା ଚନେ ସାଥୀ କରି ପର ଘରେ ପଶି ଗରିବ ମାନଙ୍କର ନାନାଦି ଜିନିଷ ପତ୍ର ନଷ୍ଟ କରିବା ସାଙ୍ଗକୁ ସେମାନଙ୍କର ସର ଲବଣୀ ତୁ ଚୋରି କରି ଖାଉଛୁ। ମନରେ ଭାବୁଛୁ ତୁ ଗୋଟା ରଜା ପୁଅ, ତତେ ଶାସନ କରିବାକୁ କେହି ନାହାନ୍ତି। ଆଜି ଏ ତେନ୍ତୁଳି ଛାତିଆରେ ବାଡେଇ ବାଡେଇ ତତେ ମୁଁ ମାରିଦେବି ରେ। ସଜନ ମଣ୍ଡଳୀ ଲକ୍ଷ୍ୟ ଦେବେ, ପ୍ରଧାନିତା ରାଣୀ ଯଶୋମତୀ ଆଜ୍ଞା ତେନ୍ତୁଳି ଛାଟିଆରେ ଅଣନିଶ୍ୱାସୀ ହେଇ ବାଡେଇ ଚାଲିଛି ଠାକୁର କୃଷ୍ଣଙ୍କୁ, ଡାକନ୍ତି ଗୋ ମା ଶୁଣ ମୁଁ କହୁଛି ଯାହା ମାରନା। ଚାନ୍ଦି ଠାକୁର ଯେତେ ଡାକିଲେ ସୁଧା ରାଣୀ ଯଶୋମତୀ ଛାଡୁନି, ସ୍ତ୍ରୀ ଅଙ୍ଗରୁ ଧାର ଧାର ରକ୍ତସ୍ରାବ ହେଉଛି, ଯଶବସନ ଆଜ୍ଞା ଅସମ୍ଭାଳ, ମସ୍ତକର ମୟୂର ଚନ୍ଦ୍ରିକା କର୍ଣ୍ଣର କୁଣ୍ଡଳ ସମସ୍ତ ଆଭରଣ ଛିଟିକି ପଣ୍ଡିତେ ଖଣ୍ଡେ ଦୂରରେ ପଡିଛି। ଏଣେ ଆଜ୍ଞା ଘଟଣାଟି ହେଲାଣି କଣ, ସ୍ୱର୍ଗ ପଥେ କରୁ ଗତି ଏବେ ସ୍ୱର୍ଗ ପଥେ, ଏ ସମୟ ଦେବଜତି ହୋ ଆଜିଲା କର୍ଣ୍ଣେ ଶିଶୁର ବିଳାପ ଧ୍ୱନି, ମନ ଜାନୁ ରମ୍ଭାତ ନୟ ମନ ଜାନ ଆରୋହଣ କରି ଦେବର୍ଷି ନାରଦ ଯାଉଥିବା ସମୟରେ ଆଜ୍ଞା କାନରେ ବାଜିଲା ଶିଶୁ କଣ୍ଠର ଆକୁଳ କ୍ରନ୍ଦନ ଧ୍ୱନି। ଦେବର୍ଷି ଆଜି ମନରେ ଚିନ୍ତା କଲେ ରାତି ଦ୍ୱିତୀୟ ପ୍ରହରରେ ପହଞ୍ଚିଛି, କୋଉ ନିଷ୍ଠୁରାମା ତାର ଶିଶୁକୁ ମାଡ଼ ଦଉଛି, ଶିଶୁଟି ଏଡ଼େ ଆକୁଳ ହୋଇ କାନ୍ଦୁଛି, ଯାଇ ଦେଖେ। ତେଣୁ ମନଜାନ ଅବତରଣ କରାଇଲେ ଗୋପଦାଣ୍ଡରେ, ଯାଇ ଦେଖିଲେ ଆଜ୍ଞା ରାଣୀ ଯଶୋମତୀ ଠାକୁର କୃଷ୍ଣଙ୍କୁ ବାଡ଼ଉଛି। ଦେବର୍ଷି ନାରଦ ଡାକିଲେ ଯଶୋମତୀ, ଯିଏ ସ୍ୱୟଂ ଗୋଲକ ବିହାରୀ ବିଷ୍ଣୁ, ତାଙ୍କ ଶ୍ରୀଅଙ୍ଗରେ ବାଡ଼େଇ ରକ୍ତାକ୍ତ କଲୁଣି, ଏବାରେ ତୁ ସେଥିରୁ ନିବୃତ ହୁଅ। ଆଜ୍ଞା ଚାହିଁଆ ରକ୍ତ ନୟନେ ଗର୍ଜି ବୋଇଲା ସଘନେ, ଗର୍ଜି ବୋଇଲା ସଘନେ ଭଲାରେ, ଦେବକୁଳେ ଅଛି ପରା ଏହି ସନ୍ତକ, ପରକୁଳ ଦ୍ୱାରା ହରି ପଶି ଗୃହେ କରି ଚୋରି, ପଶି ଗୃହେ ବଜାନ୍ତି ସାରା ମୂଲକେ ହଟ ଚମକ, କହିବାକୁ ଲାଗେ ନା ଲାଜ ଭୋଲାରେ, କହିବାକୁ ଲାଗେ ନା ଲାଜ। ଯଶୋଦା ଡାକିଲା ଦେବର୍ଷି, ବର ଘର କଥାରେ ମୁଣ୍ଡ ନ ଖେଳେଇ ତମେ ଏ ସ୍ଥାନ ତ୍ୟାଗ କରି ଚାଲିଯାଅ, ତମ ଦେବକୁଳରେ କଣ ଏଇ ପରମ୍ପରା, ବର ଘରେ ପଶି ଚୋରି କରିବ, ମାଇତା ନାଁରେ ନିନ୍ଦା ନାଗରା ବଜେଇବ, ପର ସ୍ତ୍ରୀକୁ ହରଣ କରିବ, ତମେ ଆହୁରି କହୁଛ କୃଷ୍ଣ ଠାକୁର ବୋଲି। ଜାଗିଲା ବ୍ୟଥ ପରାଣେ ଦେବ ଜତି ମନେ ମନେ, ଓ ଜାଗିଲା
ଆଉ
তু হেছু সত্য শান্তি দয়া ক্ষমা চতুর্গুণধারী তু হেছু সৃষ্টির নিয়ামক পুরুষ অনন্ত নাগ কোলরে যে শয়ন করেছি সে আজ ধরণী উপরে ধূলি ধূসরিত হয়ে গড়ুছি। আজ্ঞা এঠারে কবি কহন্তি সে ঠাকুর আজ ধূলি ধূসরিত হয়ে গড়ু না আনন্দরে আজ ধূলিরে গড়ুছন্তি। গোবিন্দঙ্ক পদারবিন্দরে মনে মনে প্রণাম করি দেবমুনি নারদ পণ্ডিতে বিদায় নেই চালি গলে। বাহুড়িলে দেব মুনি বিল পিলা নন্দ রানী ও দেখিলা পুয় তার মলা ভি পড়ছি কান্দি উঠিলা রানী যশোমতী ডাকিলা রে নীলমণি রে মোর নয়নর পিতুলা তোতে বাড়ি মু আজি ভুল করেছি কেতে দেবতা পূজা করি বৃদ্ধ কালরে তোতে পাইলি মু ডাহাণী তোতে কেতে বাড়েলি দুঃখিনী মাটা উপরে অভিমান ন করি তু থরে আখি কলি খোলি চাহা শ্রোতা মন্ডলী লক্ষ্য দেবে মায়াধর আজ মন ভিতরে চিন্তা করুছন্তি অন্তর্গতে চিন্তামণি মনে চিন্তা কলে পুণি সখা সঙ্গে নজিবি মু যমুনা কূল সুজিবি মায়ার জাল দেখিবি কাহার বল অছি বাহারিব পরীক্ষা ফল গোপপুরে কিয়ে বা সতী ভলারে রাধা বি না আউ অছি দেবী পর ঠাকুর মনরে চিন্তা করুছন্তি সখা মানক সহিত মু আউ যমুনা কু জিবিনি কিংবা মোর মোহনিদ্রা কু ভাঙ্গিবিনি পরীক্ষা করি দেখেই দেবি মু চোর কি সাধু রাধা ব্যতিরেক গোপপুরে আউ কিয়ে সতী অছি শুনিবে গুণী কজন দিন যাহা কর ই বর্ণন আজ্ঞা নিশি হেলা অবসান সখা গণ খাদ্য সামগ্রী হস্তে ধরিণ উঠ উঠ আহে নব ঘন বৃন্দাবন কু যা বহন পণ্ডিত মন্ডলী লক্ষ্য দেবে সারা গোপ কটকরে আজ আজ্ঞা চহল পড়ি যাইছি ঠাকুর কৃষ্ণ চেতা হরাই ধরণীরে শোইছন্তি সখা মানে একত্রিত হয়ে দাণ্ড দুয়ারে বসি কান্দুছন্তি কান্দে বসি বলরাম ভাই গুণ গুণী চাটু বাণী মো ଆଜ୍ଞା ବସି କାନ୍ଦୁଛନ୍ତି, ଡାକୁଛନ୍ତି ରେ କହ୍ନେଇ ତୁ ଉଠୁ, ତୋର ଏପରି ଅବସ୍ଥାକୁ ମୁଁ ଆଦୌ ସହ୍ୟ କରିପାରୁନି। ଆଜି ମୋତେ କେହି ବଳିଆ ନନା ବୋଲି ଡାକୁନି, ମୋ ସହିତ କେହି ଗେହ୍ଲେଇ ହଉନି। କାହାକୁ ଦେବି ମୋ ଭାଗ ଦଧି ଦୁଧ ସର, ସଖା ମାନେ ଆସିଛନ୍ତି ବୃନ୍ଦାବନକୁ ଯିବା ଲାଗି। ବୃନ୍ଦାବନକୁ ଗଲେ ସୁଆଦିଆ କୋଳି ତୋଳି ଆଣି ତତେ ମୁଁ ଖାଇବାକୁ ଦେବି, ଭାବୁକ ମଣ୍ଡଳୀ ଲକ୍ଷ୍ୟ ଦେବେ। ରାଜା ନନ୍ଦ ଠାକୁର କୃଷ୍ଣଙ୍କ ବିନା ଆଜି ଅନ୍ଧ ହୋଇଗଲେଣି, ଗୋଟିଏ ସ୍ଥାନରେ ବସି କିଙ୍ଗ କର୍ତ୍ତବ୍ୟ ବିମୁଢ଼ ହୋଇ ବସି କାନ୍ଦୁଛନ୍ତି। ସଜନ ମଣ୍ଡଳୀ ଲକ୍ଷ୍ୟ ଦେବେ, ଇତିମଧ୍ୟରେ ସାତ ଦିନ ବିତି ଯାଇଥିଲେ ସୁଦ୍ଧା କେତେ ବୈଦ୍ୟ କବିରାଜ ଆସିଛନ୍ତି, ହେଲେ କେହି କୃଷ୍ଣଙ୍କୁ ଆରୋଗ୍ୟ କରିପାରୁନାହାନ୍ତି। ଜେଣେ ଆଜ୍ଞା ଘଟଣାଟି ହେଲାଣି କ'ଣ, ସ୍ୱର୍ଗେ ବ୍ରହ୍ମା ଶିଷ୍ୟ ମନେ ଅବଶୋଷ, ଚିନ୍ତା କଲେ ଠାକୁର କୃଷ୍ଣ ତ ମାଡ଼ ଖାଉଥିଲେ ସେଦିନ, ମୁଁ ତାଙ୍କୁ ଦେଖି ଆସିଥିଲି, ତାପରେ କଣ ହେଲା, ଯାଉଛି କି କିଏ ବୁଲି ଆସିବି, ଏ କଥା ଭାବି ମନଯାନ ଆରୋହଣ ପୂର୍ବକ ବର୍ଷି ନାରଦ ଆସି ଠାକୁରଙ୍କର ଲୀଳାସ୍ଥଳୀ ବୃନ୍ଦାବନରେ ପହଞ୍ଚି ଯାଇଛନ୍ତି ଏବଂ ଦେଖୁଛନ୍ତି ଶ୍ରୀହୀନ ବୃନ୍ଦାବନ ନାହିଁ ନବଘନ ଜୀବର, ଯମୁନା କୂଳେ ଶୁଭେ ନା ମୁରଲୀ ନିଶ୍ୱନ, ନାହାନ୍ତି ସଖାଏ ନାହିଁ କୁହାଟର ଧ୍ୱନି, ଆଶ୍ଚର୍ଯ୍ୟ ହୋଇଗଲେଟି ସେହି ଦେବ ମୁନି, ଯଥିତ ମନରେ ଯାଇ ମିଳିଲେ ଗୋପରେ, ଦେଖିଲେ ସଭିଏ ବସିଛନ୍ତି ବିରସରେ, ପାଗଳିନୀ ସମଧାଇ ଆସେ ନନ୍ଦରାଣୀ, ମୁନି ପାଦ ତଳେ ପଡ଼ି କରଇ ଦଇନୀ। ନାରଦ ଯାଇ ଗୋପ କଟକରେ ପହଞ୍ଚି ଦେଖିଲେ ଠାକୁର କୃଷ୍ଣଙ୍କ ପାଇଁ ସମସ୍ତଙ୍କର ବିରସ ମନ ବ୍ୟଥିତ ହୋଇ ଦେବର୍ଷି ନନ୍ଦରାଜାର ଉଆସକୁ ପ୍ରବେଶ କରୁଛନ୍ତି। ଠିକ ସେତିକି ବେଳେ ନନ୍ଦବାମା ଯଶୋଦା ପାଗଳିନୀ ଭଳି ହୋଇ ଆସି ଦେବମୁନିଙ୍କ ପାଦ ତଳେ ପଡ଼ିଗଲା। କଥା ନ ମାନିଲି କେତେ ମୁଁ ପିଟିଲି, କଥା ସେ ଯୁ ଯଶୋଦାଡା କୁଛି ହେ ଦେବଜତି ଅଲକ୍ଷଣୀଟା ଡାହାଣୀଟା ସେଦିନ ତମ କଥା ନ ମାନି ମୋ ନୀଳମଣି କି କେତେ ବାଡ଼େଇଲି ସେଇଦିନ ଠାରୁ ମୋ ନୀଳମଣି ଆଉ ସେଜରୁ ଉଠୁନି। କେତେ ବୈଦ୍ୟ କବିରାଜ ଗଲେଣି କେହି ହେଲେ ଆରୋଗ୍ୟ କରିପାରୁ ନାହାନ୍ତି। ନାରଦ ଡାକିଲେ ଯଶୋଦା ସ୍ୱର୍ଗ ବୈଦ୍ୟ ଧନନ୍ତରୀକୁ ଆଣିବା ପାଇଁ ଏଇ ମୁହୂର୍ତ୍ତରେ ଯାତ୍ରା କରୁଛି। ଧନନ୍ତରୀ ବ୍ୟତିରେକ କୃଷ୍ଣଙ୍କୁ ଆଉ କେହି ଭଲ କରିପାରିବେ ନା। ନୀଳି ସ୍ୱର୍ଗପୁରେ ଧନନ୍ତରୀ ସାଥେ ଧରିବି ଧାତା ନନ୍ଦନ। ଧନନ୍ତରୀକୁ ସାଥିରେ ଧରି ଗୋପକୁ ଆସିଲା ବେଳେ ପଣ୍ଡିତେ ଏହି ସମୟରେ ଶୂନ୍ୟବାଣୀ ହେଲା, ହେ ସ୍ୱର୍ଗ ବୈଦ୍ୟ, ଗୋପପୁରରେ ଯିଏ ସତୀ ହୋଇଥିବ ଲକ୍ଷ୍ୟ ଛିଦ୍ର ଥିବା କଳସୀରେ ଯମୁନାରୁ ଜଳ ଆଣି ସିଞ୍ଚିଲେ, ମୁଁ ଯାଇ ଆରୋଗ୍ୟ ଲାଭ କରିବି। ଆଜ୍ଞା, ଧନନ୍ତରୀଙ୍କ ଠାରୁ ଏ କଥା ଶୁଣି ରାଜା ନନ୍ଦ ନିର୍ଦ୍ଦେଶ ଦେଲେ, ଆସନ୍ତାକାଲି ଗୋପପୁରର ସମସ୍ତ ନାରୀମାନେ ଆସିବେ ଏବଂ କୃଷ୍ଣ ଆରୋଗ୍ୟ ପାଇଁ ଲକ୍ଷ୍ୟ ଛିଦ୍ର ଥିବା କଳସୀରେ ଜଳ ଆଣିବେ। ବିବୁଧ ମଣ୍ଡଳୀ ଲକ୍ଷ୍ୟ ଦେବେ, ଆଜି ଗୋପପୁରରେ ପରୀକ୍ଷା ହେବ ପ୍ରକୃତ ସତୀ କିଏ। ଦଳ ଦଳ ହୋଇ ନାରୀ ଆସି ରାଜଗଣାକୁ ଯାଆନ୍ତି ଧସି ପରସ୍ପର ହୁଅନ୍ତି ଅନାଅନି। ଗୋପନାରୀମାନେ ଆସି ଲକ୍ଷ୍ୟ ଛିଦ୍ର ଥିବା କଳସୀକୁ ନେଇ ଯମୁନାରୁ ଜଳ ବୁଡ଼ାଇ ଆଣିବା ମାତ୍ରେ ଲକ୍ଷ୍ୟ ଛିଦ୍ର ପଥରେ ଜଳ ବାହାରି ଯାଉଛି। ସେତିକି ବେଳେ ନାରୀମାନେ ମନ ଭିତରେ ଚିନ୍ତା କରୁଛନ୍ତି, ଜଗତ ମୁଖେ ଘୋଷାଇ ରାଧା କଳଙ୍କିନି ବୋଲାଉଥିଲୁ ନିଜକୁ ସତୀ ଶିରୋମଣି। ରାଧାକୁ ଅସତୀରେ ପରିଣତ କରି ଆମେ ନିଜକୁ ସତୀ ବୋଲାଉଥିଲୁ, ବର୍ତ୍ତମାନ ପରିସ୍ଥିତି କଣ ହବ ଭାବୁକ ମଣ୍ଡଳୀ ଲକ୍ଷ୍ୟ ଦେବେ। ତେଣେ ଆଜ୍ଞା, ଚନ୍ଦ୍ରସେନାପୁରରେ ଘଟଣାଟି କଣ ହେଲାଣି, ଜଟିଳା ଏବଂ କୁଟିଳା। ମା ଝିଅ ଦୁଇ ଜଣ ଯାକ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଉଛନ୍ତି ପରୀକ୍ଷା ସ୍ଥାନକୁ ଯିବା ପାଇଁ। ଜଟିଳା ଡାକୁଛି, ମା ଲୋ ଚାଲେ ଆମେ ଯିବା, ଯାଇ ସଳ ସଳ ଫେରି ଆସିବା। ବେଶ ହେବା ପାଇଁ ବାହାରି ପଡ଼ିଛି ଆଜ୍ଞା ଜଟିଳା, ଏବଂ ନିଜର ଆବଶ୍ୟକୀୟ ସରଞ୍ଜାମ ମାନ ଆଣି ଏକତ୍ରିତ କଲା। ସରାଗେ ଜଟିଳା ଝିନ ପତନୀ ସମ୍ମୁଖେ ଖୋଲି ଥୋଇ ଅଛି ଆଣି ପାଉଡର ଜବା ଅଳତା ଝିଲିମିଲି ଚୁଡ଼ି ଅତର କାନ୍ତ ସେ ରେଶମୀ କାଞ୍ଚଲା ଏବେ ରେଶମୀ କାଞ୍ଚଲା ଦର୍ପଣ ସମୀପେ ଆଣି ଥୋଇଲା ଯେ ଜଟିଳା ଆଜି ନିଜର ବେଶକୁ ସଜାଇ ଡାକୁଛି, ମାଲୋ ଚାଲେ ଏବେ ପରୀକ୍ଷା ସ୍ଥାନକୁ ଯିବା। ଆଜ୍ଞା, ମା ଝିଅ ଦୁଇ ଜଣ ଯାକ ପରୀକ୍ଷା ସ୍ଥାନରେ ପହଞ୍ଚିଗଲେ ଏବଂ ପରୀକ୍ଷା ପଣ୍ଡିତେ ଦେଲେ। ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ, ଗୋପପୁରର ସମସ୍ତ ନାରୀ ଆଜ୍ଞା ପରୀକ୍ଷା ଦେଲେଣି, କିନ୍ତୁ ପଣ୍ଡିତେ ଜଣେ ଆସିନି। ସିଏ ଜଣଙ୍କ ହେଲା ଯାହାର ନାଁରେ ଗୋପପୁରରେ ସଦା ସର୍ବଦା ନିନ୍ଦାର ଡିଣ୍ଡିମ ବାଜୁଛି, ସେ ହଉଛି ଅଶୋତୀ ରାଧା। ରାଜା ନନ୍ଦ କହିଲେ ଗୋପପୁରରେ ଆଉ ଜଣେ ରହିଗଲା, ସେ ହଉଛି ରାଧା, ତାକୁ ଯାଇ ଶୀଘ୍ର ଶୀଘ୍ର ଆଣ। ରାଧାର ନାଁକୁ ଶୁଣି ସମସ୍ତେ ପଣ୍ଡିତେ ନାକ ଟେକିଲେ, ତଥାପି ଆଜ୍ଞା ରାଧାଙ୍କୁ ଅଣାଗଲା। କେଶ ବାସ ସଜଡ଼ା ଆସୋଇବାୟାଣି ରାଧା କାନ୍ଦି କାନ୍ଦି ପାଗଳିନୀ ଭଳି ଆସି ସଭାରେ ପହଞ୍ଚିଗଲା। ସଭାସ୍ଥିତ ଲୋକମାନେ ରାଧାଙ୍କୁ ଦେଖିଲା ମାନେ ନାକ ଟେକିଲେ, ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଉଛନ୍ତି, ଆମେ ତ କେହି ସତୀ ହେଇପାରିଲେନି, ଯାହା ନାଁରେ ସବୁବେଳେ ନିନ୍ଦା ନାଗରା ବାଜୁଛି, ସିଏ ଆସିଛି ଏ ରାଜସଭାରେ ସତୀ ବୋଲେଇବ। ଗୋବିନ୍ଦ ପୟରେ ପ୍ରଣତି ଜଣାଇ, ଗୋବିନ୍ଦ ପୟରେ ପ୍ରଣତି ଜଣାଇ, ପ୍ରଣମୀଣ ସଭାସଦେ ବସିଲେ ଲକ୍ଷ ଛିଦ୍ରରେ। ନ ପଡ଼ିଲା ତଳେ ବିନ୍ଦୁ ମାତ୍ରେ ଜଳ, ସର୍ବେ ଦେଖନ୍ତି ନେତ୍ରରେ। ରାଧା ପଣ୍ଡିତ ଯମୁନାରୁ ଜଳ ଆଣିଲେ ଏବଂ ଠାକୁର କୃଷ୍ଣଙ୍କ ଉପରେ ସିଞ୍ଚିଲେ। ଉପସ୍ଥିତ ଜନତା ସତୀ ରାଧାଙ୍କର ଆଜି ଜୟଧ୍ୱନି କରୁଛନ୍ତି। ଆଉ ଶୁଣୁଥିଲେ ମୋର ପଣ୍ଡିତ ମଣ୍ଡଳୀ କାବ୍ୟ ଶାସ୍ତ୍ର ନାୟ ମାନ, ଲୀଳାମୟଙ୍କର ଦ୍ୱାପର ଯୁଗୀୟ ମହିମାମୟ ଆଖ୍ୟାନ। ଶ୍ରୀଗୁରୁ କେଶବ କରଙ୍କ ଚରଣେ ଢାଳି ଭକ୍ତି ନିବେଦନ। ଦୁହିତା ସୁଭଦ୍ରା ନିମିତ କବିତା ରଚେ ବିଶ୍ୱନାଥ ଦିନ। ହେ କେଶବ ବାରେ ସୁଦୟା କର, ହେ ଜୀବନେ କଲିଆ ସରା, ଆଡ଼େଇ ନଦିଅ ତବ ପାଦ ତଳେ ଦିଅ ଜୀବନେ ଆସରା। ଦିନଜନ ସଂରକ୍ଷଣ ମହାବାହୁ, ସମ୍ପୂର୍ଣ୍ଣ ସାଗରେ ସର୍ବେ ବୋଲନ୍ତୁ ଆନନ୍ଦ ଏକ ବାର ହରି ହରି ବୋଲ। ଏ ଭାରତ ମାତାର ଦୁଃଖ ଦୂର ହେଉ ହେ ହରି।
ଏହି କ୍ୟାସେଟ୍ ପ୍ରସ୍ତୁତ କରିଛନ୍ତି ଓଡ଼ିଶାର ଘରେ ଘରେ ପରିଚିତ ସମ୍ରାଟ କ୍ୟାସେଟ୍ କମ୍ପାନୀ, ଓଡ଼ିଆ ଭଜନ ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବମ୍ବେର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସୋନୁ ନିଗମ ଓ ଜୟଶ୍ରୀଙ୍କ କଣ୍ଠରେ ସମ୍ରାଟ କ୍ୟାସେଟ୍ କମ୍ପାନୀ ପ୍ରସ୍ତୁତ କରିଛନ୍ତି ଭଜନ କ୍ୟାସେଟ୍ ସୁନାବେଶ। ଗୀତିକାର ଡକ୍ଟର ଶିବ କୁମାର ରଥ ଓ ସଙ୍ଗୀତ ଅମରେନ୍ଦ୍ର ମହାନ୍ତି। ଗୀତ ରଚନା ଡକ୍ଟର ଶିବ କୁମାର ରଥ, ସଙ୍ଗୀତ ନିର୍ଦ୍ଦେଶନା ଅମରେନ୍ଦ୍ର ମହାନ୍ତି, ସୋନୁ ନିଗମ ଓ ଜୟଶ୍ରୀଙ୍କ କଣ୍ଠରେ ଭଜନ କ୍ୟାସେଟ୍ ସୁନାବେଶ।
ହଜି ଯାଇଥିଲେ ଖୋଜି ଆଣିବ, ଭାଙ୍ଗି ଯାଇଥିଲେ ଗଢ଼େଇ ଦେବ, ହଜି ଯାଇଥିଲେ ଖୋଜି ଆଣିବ, ଭାଙ୍ଗି ଯାଇଥିଲେ ଗଢ଼େଇ ଦେବ। କାଳିଆ ପରି କିଏ ସେ ହେବ, କାଳିଆ ପରି କିଏ ସେ ହେବ, କାଳିଆ ପରି କିଏ ସେ ହେବ, ମୋ କାଳିଆ ପରି କିଏ ସେ ହେବ। ହଜି ଯାଇଥିଲେ ଖୋଜି ଆଣିବ, ଭାଙ୍ଗି ଯାଇଥିଲେ ଗଢ଼େଇ ଦେବ, ହଜି ଯାଇଥିଲେ ଖୋଜି ଆଣିବ, ଭାଙ୍ଗି ଯାଇଥିଲେ ଗଢ଼େଇ ଦେବ। କାଳିଆ କାଳିଆ ପରି କିଏ ସେ ହେବ, ମୋ କାଳିଆ ପରି କିଏ ସେ ହେବ, କାଳିଆ ପରି କିଏ ସେ ହେବ, ମୋ କାଳିଆ ପରି କିଏ ସେ ହେବ।